ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ପହଲଗାଓଁ ଆକ୍ରମଣର ଆକ୍ରମଣକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ପୃଥିବୀର ଶେଷ ସ୍ଥାନ ପର୍ଯ୍ୟନ୍ତ ଚିହ୍ନଟ କରି ଦଣ୍ଡିତ କରାଯିବ ବୋଲି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି. ସନ୍ତାସବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ବର୍ତ୍ତମାନ ଜାରି ରହିଛି ସର୍ବଦଳୀୟ ବୈଠକ. 2030 ସୁଦ୍ଧା ଦେଶରେ ଇସ୍ପାତ ଉତ୍ପାଦନ 300 ମିଲିୟନ୍ ଟନ୍କୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି କହିଲେ ପ୍ରଧାନମନ୍ତ୍ରୀ. ପୋପ୍ ଫ୍ରାନ୍ସିସ୍କ ଆସନ୍ତା 26 ତାରିଖ ଦିନ ସମ୍ପନ୍ନ ହେବାକୁ ଥିବା ଶେଷକୃତ୍ୟ ଲାଗି ଦେଶବ୍ୟାପୀ ପାଳନ କରାଯିବ ରାଷ୍ଟ୍ରୀୟ ଶୋକ. ଏବଂ ଆଇପିଏଲ୍ କ୍ରିକେଟରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ. ଦେଶର 140 କୋଟି ଲୋକଙ୍କ ଇଚ୍ଛାଶକ୍ତି ଦ୍ୱାରା ସନ୍ତାସବାଦକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଗତ 22 ତାରିଖ ଦିନ ପହଲଗାଓଁରେ ହୋଇଥିବା ସନ୍ତାସବାଦ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନାହିଁ, ବରଂ ସେମାନେ ଦେଶର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି. ଏହି ଆକ୍ରମଣରେ ସମ୍ପୃକ୍ତ ଦୋଷୀଙ୍କ ସମେତ ଏହାର ଷଡ଼ଯନ୍ତ୍ରକାରୀଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଏଭଳି ଜବାବ ଦିଆଯିବ ଯାହାକି ସେମାନେ କଳ୍ପନା କରିନଥିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଆଜି ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ବିହାରର ମଧୁବନୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି ଏହା କହିଛନ୍ତି, ପ୍ରତ୍ୟେକ ସନ୍ତାସବାଦୀ ଏବଂ ସେମାନଙ୍କର ଷଡ଼ଯନ୍ତ୍ରକାରୀଙ୍କୁ ଭାରତ ଚିହ୍ନଟ କରି ଦଣ୍ଡିତ କରିବ, ପୃଥିବୀର ଶେଷ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଖୋଜି ବାହାର କରିବା ଦିଗରେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ये हमला सिर्फ निहत्थे पर्यटकों पर नहीं हुआ है, देश के दुश्मनों ने भारत की आत्मा पर हमला करने का दुस्साहस किया. मैं बहुत स्पष्ट शब्दों में कहना चाहता हूँ, जिन्होंने ये हमला किया है उन आतंकियों को और इस हमले की साजिश रचने वालों को उनकी कल्पना से भी बड़ी सजा मिलेगी. सजा मिल करके रहेगी.
ପ୍ରଧାନମନ୍ତ୍ରୀ ଆଜି ବିହାର ଗସ୍ତ ଅବସରରେ 13,480 କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ଏଥିରେ ଶ୍ରୀ ମୋଦି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପଞ୍ଚାୟତଗୁଡ଼ିକୁ ପୁରସ୍କାର ପ୍ରଦାନ କରିଛନ୍ତି. ଏହି ଅବସରରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ଓଡ଼ିଶା, ବିହାର, କେରଳ, ତେଲଙ୍ଗାନା ଓ ଆସାମ ସରକାରଙ୍କ ପ୍ରତିନିଧିମାନଙ୍କୁ ପୁରସ୍କୃତ କରିଛନ୍ତି. ପହଲଗାଓଁ ସନ୍ତାସବାଦୀ ଆକ୍ରମଣ ଘଟଣାରେ ଆଜି ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ସନ୍ଧ୍ୟା 6ଟାରୁ ଆରମ୍ଭ ହୋଇଛି. ସଂସଦ ଭବନ ପରିସରରେ ଚାଲିଥିବା ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଡିଏମ୍କେର ତିରୁଚି ଶିବା, ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ, ଏନ୍ସିପି ଏସ୍ପିର ସୁପ୍ରିୟା ସୁଲେ, ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ ପ୍ରମୁଖ ଯୋଗ ଦେଇଛନ୍ତି. ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଏହି ଆକ୍ରମଣ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିବେ. ଏହି ଘଟଣା ପରେ ପାକିସ୍ତାନ ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଅବଗତ କରାଇବେ. ବୈଠକ ପ୍ରାରମ୍ଭରେ ଗତ 22 ତାରିଖ ଦିନ ହୋଇଥିବା ସନ୍ତାସବାଦ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ନୀରବ ପ୍ରାର୍ଥନା କରାଯାଇଥିଲା. ସ୍ୱରାଷ୍ଟ୍ରମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି. ପହଲଗାଓଁ ସନ୍ତାସବାଦ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ପକ୍ଷରୁ ନିଆଯାଇଥିବା ଦୃଢ଼ କୂଟନୈତିକ ପଦକ୍ଷେପ ପରିପ୍ରେକ୍ଷୀରେ ଏହି ସାକ୍ଷାତ ଆଲୋଚନା ଅନେକ ଗୁରୁତ୍ୱ ବହନ କରେ. ଇତିମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦିଲ୍ଲୀର ସାଉଥ୍ ବ୍ଲକ୍ଠାରେ କେତେକ ନିର୍ଦ୍ଦିଷ୍ଟ ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କୁ ପହଲଗାଓଁ ସନ୍ତାସବାଦ ଆକ୍ରମଣ ସମ୍ପର୍କରେ ଅବଗତ କରାଯାଇଛି. ଜର୍ମାନୀ, ଜାପାନ, ପୋଲାଣ୍ଡ, ବ୍ରିଟେନ୍ ଏବଂ ରୁଷ୍ର ରାଷ୍ଟ୍ରଦୂତମାନଙ୍କୁ ଭାରତ ପକ୍ଷରୁ ଏ ସମ୍ପର୍କରେ ଆଜି ଅବଗତ କରାଯାଇଥିବା ଜଣାଯାଇଛି. ପହଲଗାଓଁ ସନ୍ତାସବାଦ ଆକ୍ରମଣରେ ସମ୍ପୃକ୍ତ 3 ଜଣ ଲସ୍କର ଇ ତୋଇବା ସନ୍ତାସବାଦୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ଜାମ୍ମୁ କାଶ୍ମୀର ପୁଲିସ୍ ପକ୍ଷରୁ ପ୍ରତ୍ୟେକଙ୍କ ପାଇଁ 20 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି. ସୂଚନାକାରୀଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୁଲିସ୍ କହିଛି. ଆକ୍ରମଣକାରୀଙ୍କ ମଧ୍ୟରୁ ହାସିମ୍ ମୁସା ଓରଫ୍ ସୁଲାଇମାନ ଓ ଆଲିଭାଇ ଓରଫ୍ ତୁଲ୍ଲାଭାଇ ପାକିସ୍ତାନର ନାଗରିକ ହୋଇଥିବାବେଳେ ତୃତୀୟ ଜଣକ ଆଦିଲ ହୋସେନ ଥୋକା ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବୋଲି ରାଜ୍ୟ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି. ଇତିମଧ୍ୟରେ ରାଜ୍ୟ ପୁଲିସ୍ ଓ ଗୁଇନ୍ଦା ବିଭାଗ ପକ୍ଷରୁ ଏହି 3 ଜଣଙ୍କ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସ୍କେଚ୍ ଜାରି କରାଯାଇଛି. ସେହିଭଳି ଜାତୀୟ ତଦନ୍ତକାରୀ ସଂସ୍ଥାର ଏକ ସ୍ୱତନ୍ତ୍ର ଟିମ୍କୁ ପହଲଗାଓଁ ସନ୍ତାସବାଦ ଆକ୍ରମଣର ତଦନ୍ତଭାର ନ୍ୟସ୍ତ କରାଯାଇଛି. ପହଲଗାଓଁଠାରେ ଗତ 22 ତାରିଖ ଦିନ ସନ୍ତାସବାଦ ଆକ୍ରମଣରେ ଅରୁଣାଚଳ ପ୍ରଦେଶର ଟି ହେଲିଆଙ୍କ ପ୍ରାଣହାନୀ ହୋଇଥିଲା. ଆଜି ତାଙ୍କ ଜନ୍ମସ୍ଥାନ ତଥା ରାଜ୍ୟର ଲୋର୍ ସୁବାନସିରି ଜିଲ୍ଲା ଅନ୍ତର୍ଗତ ଜିରୋ ସହରକୁ ପାର୍ଥିବ ଶରୀର ଅଣାଯାଇଛି। ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଦୁଃଖଦ ସମୟରେ ଅରୁଣାଚଳ ପ୍ରଦେଶ ଜନସାଧାରଣ ଦୃଢ଼ ଭାବେ ହେଲିଆଙ୍କର ପରିବାର ସହିତ ଛିଡ଼ା ହୋଇଛନ୍ତି। ଏହାଛଡ଼ା ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ସରକାରୀ ଚାକିରି ଯୋଗାଇ ଦେବା ସହିତ ତାଙ୍କ ପରିବାରବର୍ଗ ଲାଗି 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆସନ୍ତାକାଲି ସମ୍ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହିତ ହେଲିଆଙ୍କର ଅନ୍ତିମ ସଂସ୍କାର କରାଯିବ। ପହଲଗାଓଁ ସନ୍ତାସବାଦ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କର ଭିସା ସେବାକୁ ଭାରତ ରଦ୍ଦ କରିବାର ନିଷ୍ପତ୍ତି ନେଇଛି। ଆସନ୍ତା 27 ତାରିଖଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ। ତେବେ ମେଡିକାଲ ଭିସାରେ ଭାରତକୁ ଚିକିତ୍ସା ଲାଗି ଆସିଥିବା ପାକିସ୍ତାନୀ ନାଗରିକଙ୍କ ଲାଗି ସେମାନଙ୍କ ଭିସାର କାର୍ଯ୍ୟକାଳ ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ଏଥିସହ ପାକିସ୍ତାନ ନାଗରିକମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖ ସୁଦ୍ଧା ଭାରତ ଛାଡ଼ିଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଯେଉଁ ଭାରତୀୟମାନେ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛନ୍ତି ତୁରନ୍ତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ସହିତ ପାକିସ୍ତାନକୁ ବର୍ତ୍ତମାନ ଗସ୍ତ ନ କରିବା ଲାଗି ଭାରତୀୟ ନାଗରିକଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପହଲଗାଓଁ ସନ୍ତାସବାଦ ଆକ୍ରମଣ ପରିପ୍ରେକ୍ଷୀରେ ଆସନ୍ତାକାଲି ଜାମ୍ମୁ କାଶ୍ମୀର ଗସ୍ତ କରିବେ। ସ୍ଥଳସେନା ଅଧ୍ୟକ୍ଷ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଏହି ଆକ୍ରମଣ ପରେ ସେନା ପକ୍ଷରୁ ଉପତ୍ୟକାରେ ଏବଂ ନିୟନ୍ତ୍ରଣ ରେଖା ନିକଟରେ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସ୍ଥାନୀୟ ଉଚ୍ଚ ସେନା ଅଧିକାରୀମାନେ ସେନାଧ୍ୟକ୍ଷ ଜେନେରାଲ ଦ୍ୱିବେଦୀଙ୍କୁ ଅବଗତ କରାଇବେ ବୋଲି ଜଣାପଡ଼ିଛି। ପହଲଗାଓଁ ସନ୍ତାସବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଭାରତ ପାକିସ୍ତାନ ବିରୁଦ୍ଧରେ ନେଇଥିବା କାର୍ଯ୍ୟାନୁଷ୍ଠାନର ଫଳସ୍ୱରୂପ ୱାଘା ଅଟାରୀ ସୀମା ଫାଟକକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ଅମୃତସରର ଅଟାରୀ, ଫିରୋଜପୁରର ହୁସେନିୱାଲା ଓ ପଞ୍ଜାବର ଫାଜିକଠାଲାଠାରେ ରିଟ୍ରିଟ୍ ସେରିମୋନି ଅବସରରେ ପ୍ରୋଟୋକଲ୍ ଅନୁଯାୟୀ ହେବାକୁ ଥିବା ଅନେକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏହି ସମୟରେ ପ୍ରୋଟୋକଲ୍ ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ଭାରତୀୟ ଜାତୀୟ ପତାକାକୁ ତଳକୁ ଅଣାଯିବା ସମୟରେ ଉଭୟ ପକ୍ଷ ମଧ୍ୟରେ କରମର୍ଦ୍ଧନ କରାଯିବ ନାହିଁ। ଇତିମଧ୍ୟରେ ଅଟାରୀ ୱାଘା ଯୁଗ୍ମ ଚେକ୍ପୋଷ୍ଟଠାରେ ଆଜି ହେବାକୁ ଥିବା ରିଟ୍ରିଟ୍ ସେରିମୋନିକୁ ଦେଖିବାକୁ ଯାଇଥିବା ଶହ ଶହ ପର୍ଯ୍ୟଟକ ଏହି ସନ୍ତାସବାଦ ଆକ୍ରମଣରେ ଉଦ୍ବେଗ ପ୍ରକାଶ କରିବା ସହିତ ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। 2030 ମସିହା ସୁଦ୍ଧା ଦେଶରେ ଇସ୍ପାତ ଉତ୍ପାଦନ 300 ମିଲିୟନ୍ ଟନ୍କୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମୁମ୍ବାଇଠାରେ ଅନୁଷ୍ଠିତ 7ମ ଆନ୍ତର୍ଜାତିକ ଇସ୍ପାତ ପ୍ରଦର୍ଶନୀ ଓ ସମ୍ମିଳନୀ ଇଣ୍ଡିଆ ଷ୍ଟିଲ୍କୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଜାତୀୟ ଇସ୍ପାତ ନୀତି ଅଧୀନରେ ସରକାର ଦେଶର ସାମଗ୍ରିକ ବିକାଶ ଲାଗି ଏଭଳି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଭାରତର ଇସ୍ପାତ ଶିଳ୍ପ ଏକ ନୂତନ ବିଶ୍ୱାସର ସହ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ଯୋଜନା ଅଧୀନରେ ନିଆଯାଉଥିବା ବିଭିନ୍ନ ରୂପାନ୍ତରୀକରଣ ପଦକ୍ଷେପ ଯୋଗୁଁ ଏଭଳି ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
ଆଜ୍ ଭାରତ 5 ଟ୍ରିଲିୟନ୍ ଡଲାର ଇକୋନୋମି କେ ସଂକଳ୍ପ କୁ ସିଦ୍ଧ କରନେ ମେ ଜୁଟା ହେ। ଇସ୍ ଲକ୍ଷ୍ୟ କୁ ସାଧନେ ମେ ଷ୍ଟିଲ୍ ସେକ୍ଟର କି ଭି ଭୂମିକା କମ୍ ନହିଁ ହେ। ହମେ ଗର୍ବ ହେ କି ଆଜ୍ ଭାରତ ଦୁନିଆ କା ଦୂସରା ସବସେ ବଡ଼ା ଷ୍ଟିଲ୍ ଉତ୍ପାଦକ ବନ ଚୁକା ହେ। ହମନେ ନ୍ୟାସନାଲ ଷ୍ଟିଲ୍ ପଲିସି କେ ତହତ 2030 ତକ 300 ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ କା ଲକ୍ଷ୍ୟ ତୟ କିଆ ହେ। ଆଜ ହମାରୀ ପ୍ରତି ବ୍ୟକ୍ତି ଷ୍ଟିଲ୍ କି ଖପତ ଲଗଭଗ 98 କିଲୋଗ୍ରାମ ହେ ଔର ୟେ ଭି ବଢ଼କର 2030 ତକ 160 କିଲୋଗ୍ରାମ ହୋ ଜାନେ କି।
ପୋପ୍ ଫ୍ରାନ୍ସିସ୍କର ଆସନ୍ତା 26 ତାରିଖ ଦିନ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସେହିଦିନ ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଆସନ୍ତା 26 ତାରିଖ ଦିନ ଦେଶବ୍ୟାପୀ ଯେଉଁଠାରେ ନିୟମିତ ଭାବେ ଜାତୀୟ ପତାକା ଲାଗିଥାଏ ସେଠାରେ ଅର୍ଦ୍ଧନମିତ କରାଯିବ। ଏତଦ୍ବ୍ୟତୀତ ସେଦିନ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପହଲଗାଓଁ ଆକ୍ରମଣର ଆକ୍ରମଣକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ପୃଥିବୀର ଶେଷ ସ୍ଥାନ ପର୍ଯ୍ୟନ୍ତ ଚିହ୍ନଟ କରି ଦଣ୍ଡିତ କରାଯିବ ବୋଲି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି। ସନ୍ତାସବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ବର୍ତ୍ତମାନ ଜାରି ରହିଛି ସର୍ବଦଳୀୟ ବୈଠକ। 2030 ସୁଦ୍ଧା ଦେଶର ଇସ୍ପାତ ଉତ୍ପାଦନ 300 ମିଲିୟନ୍ ଟନ୍କୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।